ସାଉଲ ଇସ୍ରାଏଲ ପ୍ରଥମ ରାଜା ଥାଲେ ଓ ଉଞ୍ଚା ଆର୍ ଚେହେରା ଥାଲେ ଯେନ୍ ରାଜାକେ ନଖେନ୍ ଦେଖିଲେନ୍। ପ୍ରଥମ କିଛୁ ବଛର ପାଇଁ ସାଉଲ ଗୋଟାକ ଭଲ ରାଜା ଥାଲେ ଯେତେବା ଓ ଇସ୍ରାଏଲ ଉପରେ ଶାସନ କରତେ ଥାଲେ ସେଠାକାର ପିଛୁ ଏକଟା ହିଁ ନଖ ହେଲେ ଯେ ଈଶ୍ୱରର ଅମାନତି କରଲେ। ତେଣୁ ଈଶ୍ୱର ଗୋଟାକ ଅଲଗା ନଖ ବାଞ୍ଛିଲେ ଯେ ଏକ ନଖ ଉହାର ଜାଗାଏ ରାଜା ହିଁ ଥାଲେ। ଦାଉଦ ଏକ ନକ ସୈନିକ ଆର୍ ନେତା ହେଲେ। ଯେତେବା ଦାଉଦ ଛଣ୍ଡା ଥାଲେ ଓ ଗାଲିଲିୟର ଏକ ଓ ଗାଲାତିୟର ନାମେର ଏକ ନକ ଡାକାୟତ ନଖେର ସଙ୍ଗେ ଯୁଦ୍ଧ କରିଥାଲେ। ଗାଲାତିୟର ଏକ ନକ ଦୁଇତିନିଆ ବହୁତ ବଳବାନ ସୈନିକ ଥାଲେ। ପାଖାପାଖି 3 ମିଟର ଉଞ୍ଚା ଥାଲେ ହେଲେ ଈଶ୍ୱର ଗାଲାତିଆକେ ମରାଇ ଇସ୍ରାଏଲକେ ଉଦ୍ଧାର କରବାର ତରେ ଦାଉଦକେ ସାହାଯ୍ୟ କରୁଥାଲେ। ଏଟାର ପରେ ଦାଉଦ ଇସ୍ରାଏଲର ଶତ୍ରୁ ହେନକାର ଉପରେ ଢେର ଥର ଜିତିଥାଲେ ଯେଉଁ କର୍ତ୍ତେ ନଖେନ୍ ଉରାକାର ନାମ ଥାଲେ। ପାରଲେକ ନାହିଁ ସାଉଲ ଢେର ସମୟ ଦାଉଦକେ ମରାବାର ତରେ ଚେଷ୍ଟା କରିଥାଲେ ହେଲେ ଦାଉଦ ସାଉଲ ଏଠାନୁ ନାଇଁ ନୁକାଇ ଗଲା। ଏକଦିନ ଦାଉଦକେ ମରାବାର ତରେ ସାଉଲ ଖୋଜିତେ ଥାଲେ। ସାଉଲ ସବୁ ପାଥର ଘରକେ ଗଲା ଯେଉଁଠି ଦାଉଦ ସାଉଲ ଏଠାନୁ ଜେରକନ ନୁକାଇ ଥାଲେ ହେଲେ ସାଉଲ ଉହାକେ ଦେଖି ପାରିଥାଲେ କି ନାହିଁ। ଦାଉଦ ଅଖଣୁ ସାଉଲକେ ବହୁତ ପାସେ ଥାଲେ ଆର୍ ଓ ଉହାକେ ମରାଇ ପାରିଥାଲେ କି ନାହିଁ ହେଲେ ଓ ସେଟା କରଲେ କି ନାହିଁ ବଞ୍ଚବାର। ଦାଉଦ ସାଉଲକେ ପ୍ରମାଣ କରବାର ତରେ ସାଉଲେର କାପଡ଼ର ଏକ ଖାଣ୍ଡାକେ ଏକ କାଟଲେ ଯେନ୍ କି ଆର୍ ରାଜା ହବାର ତରେ ମରାଲେ କି ନାହିଁ। ସବାର ଶେଷେ ସାଉଲ ଯୁଦ୍ଧ ଜୀବନ ଛାଡ଼ାଲେ ଆର୍ ଦାଉଦ ଇସ୍ରାଏଲ ରାଜା ହେଲେ ଓ ଅନ୍ୟ ଭାଲା ରାଜା ଥାଲେ। ନଖେନ୍ ଉହାକେ ଆହ୍ଲାଦ କରତେ ଥାଲେନ୍ ଈଶ୍ୱର ଉହାକେ ସାଇପଦିଲେ ଆର୍ ଫଳ ଦି ଦାଉଦ ଢେର ଯୁଦ୍ଧ କରଲେ ଆର୍ ଈଶ୍ୱର ଇସ୍ରାଏଲର ଶତ୍ରୁ ହେନ୍କେ ହାରାବାର ତରେ ଉହାକେ ସାହାଯ୍ୟ କରଲେ। ଦାଉଦ ଜେରୁସାଲେମ ଜୟ କରଲେ ଆର୍ ଗୋଟାକ ଉହାର ରାଜଧାନୀ ଦାଉଦର ରାଜନୀତି ସମୟ ଇସ୍ରାଏଲ ଶକ୍ତିଶାଳୀ ଆର୍ ଧନବାନ ହେଲେ। ଦାଉଦ ଗୋଟାକ ମନ୍ଦିର ତିଆରି କରବାର ତରେ ଇଚ୍ଛା କରଲେ ଯେଠେ ସବୁ ଇସ୍ରାଏଲ ଈଶ୍ୱର ଗୀତ ଗାଣ କରଭିନ୍ ଆର୍ ଦାଉଦ ତରେ ବଳିଦାନ ଦେଭିନ୍। ପ୍ରାୟ 400 ବଛର ଧରି ଅନେକ ନଖେନ୍ ଈଶ୍ୱରର ଉପବାସ କରିଥିଲେ ଆର୍ ମଶା ତିଆରି କରୁଥିବ ସବୁ ନଖେର ତମ୍ବୁଏ ବଳି ଚଢ଼ାଲେ ହେଲେ ନାଥନ ଭାବଭାଦିକେ ଦାଉଦର ପାସ୍କେ କିଛୁ ଖବର ଦି ପଠାଲେ। ଯେଉଁ କର୍ତ୍ତେ ତୁରା ଯୁଦ୍ଧର ଗୋଟାକ ମାଣୁ ସବୁ କର୍ତ୍ତେ ତୁରା ଆମ୍ହାର ତରେ ଓ ମନ୍ଦିର ତିଆରି କରବାର ନାହିଁ ତରେ ସେଟା ତିଆରି କରେ ହେଲେ ଆମ୍ହି ତୁରାକେ ବହୁତ ଭାବେ ସାହାଯ୍ୟ କରବ। ତୁରାକାର ବଂଶ ମଧ୍ୟନୁ ଏକ ନକ ଆମ୍ହାର ନକ ହେନକାର ଉପରେ ରାଜତ କରବାର ଚିରଦିନ ପାଇଁ ରାଜ କରେ ଚିରକାଳ ଶାସନ କରି ପାର୍ଥାବା ଦାଉଦର ଗୋଟାକ ମାତ୍ର ବଂଶଧର ହୋଇଠେ କ୍ରିଷ୍ଠ ଈଶ୍ୱର ବାଞ୍ଚଥାବେ ଯେ ପ୍ରଥମେ ନଖେନ୍କେ ଉରାକାର ସବୁ ପାପନୁ ରକ୍ଷା କରେ। ଯେଉଁଥିବା ଦାଉଦ ସବୁ ଭାଖା ଶୁଣାଲେ ଓ ସାଙ୍ଗେ ସାଙ୍ଗେ ଈଶ୍ୱର ଧନ୍ୟବାଦ ଦେଲେ ଆର୍ ଉହାର ଗୌରିୟସ କହିଲେ କାରଣ ଓ ଦାଉଦର ସବୁ ବଡ଼ ସମ୍ମାନ ଆର୍ ଢେର ଆଶୀର୍ବାଦ ଦିଆର ତରେ କିରା କରିଥାଲେ। ଯେଉଁଥିବା ସବୁ ଈଶ୍ୱର କରେ ସେଟା ଦାଉ ଜାଣିଥାଲେ କି ନାହିଁ। ହେଲେ ଏନ୍ ଘଟେକ୍ ଇସ୍ରାଏଲ ହେନ୍କେ ଖ୍ରୀଷ୍ଟ ଆଶବାର୍ତ୍ତରେ ପ୍ରାୟ 1000 ବଛର ବାଣ୍ଟ ଚାହିଁତେ ଆର୍ ଈଶ୍ୱର ଉପରେ ଆଶୀର୍ବାଦ କରଲେ ଆର୍ ଉହାର ଜୀବନେ ଶେଷ ଭାଗେ ଓ ଈଶ୍ୱରର ବିରୁଦ୍ଧେ ମହାପାପ କରିଥାଲେ। ଏକ ଦିନ ଯେଉଁଥିବା ଦାଉଦର ସୈନିକ ହେନ୍ ସବୁ ଯୁଦ୍ଧ କରବାର୍ ତରେ ଘରନୁ ଧୁରେ ଥାଲିନ୍ ଓ ଉହା ରାଜା ହେନକାର ତରେ ବାହିରକେ ଦେଖତେ ଗଲେ ଯେ ଗୋଟାକ ଚେହେରା ମାୟା ଗାଧୁରେଠେ ସବୁ ମାୟାର ନାମ ହୋଇଠେ ବେଥସିଆ ଥାଲେ। ନଜରକେ ଐନରକନ କରବାର ବଦଳେ ଉହାକେ ଆଣବାର ତରେ ଏକନକେ ପଠାଲେ ଆର୍ ଉହାର ସଙ୍ଗେ ଶୁଆଲେ ଆର୍ ଉହାକେ ଉହାର ଘରେ କେ ପଠାଲେ। କିଛୁକ ଦିନ ପରେ ବେଥସିବା ଦାଉଦକେ ଗୋଟାକ କଥା ଚିନ୍ତା କରି କହିଲେ ଯେ ଓ ପୁଆତି ଅଛେ ଏକ ଉରିଓ ନାମର ଏକନକ ଦାଉଦର ସୈନିକ ହେନକାର ମଧ୍ୟନୁ ଏକନକ ଭାଲ ସୈନିକ ବେଥସିବାର ମରଦ ଥାଲେ। ଦାଉଦ ଉରିଓକେ ଡାକି ଉହାର ମାୟାର ପାସ୍କେ ଯାବାର ତରେ କହିଲେ ହେଲେ ଅନ୍ୟ ସୈନିକ ହେନ୍ ଯୁଦ୍ଧ ହୋଇଥିବା ସମୟ ଉରିଓ ଘରକେ ଯାବାର ପାଇଁ ମନା କରଲେ। ହେଲେ ଦାଉଦ ଉରିଓକେ ଆର୍ବାରେ ଯୁଦ୍ଧ ମଇଦାନକେ ପଠାଲେ ଆର୍ ମୂଳ ସୈନିକକେ କହି ପଠାଲେ ଯେ ଉରିଓକେ ଯେନ୍ ଜାଗାଇ ରଖ ଯେଉଁଠେ ଶତ୍ରୁ ଆଡ଼େ ଢେର ବଳ ଅଛେ ଯେନ୍ ଉରିଓ ଶତ୍ରୁ ହେନକାର ଦି ମରେ। ଉରିଓକେ ମରାଗଲା ପରେ ଦାଉଦ ବେଥସିବାକେ ବିହା ହେଲେ ପରେ ଆର୍ ଦାଉଦର ବେଟାକେ ଜନ୍ମ ଦେଲେ। ଦାଉଦ ଯାହା କରିଥାଲେ ସବୁ କରତେ ଈଶ୍ୱର ବହୁତ ଜୁରେ ରାଗି ଗେଥାଲେ। ହେଲେ ଓ ଉହାର ପାସ୍କେ ନଥନ ଭବିଷ୍ୟତ ବକ୍ତାକେ ପଠାଲେ ଉହାର ପାପ କିରକନ ହୀନ ହଥାଲେ ସେଟା ଜାଣିଥାଲେ। ଦାଉଦ ଉହାର ପାସ୍ ଦି ଚିନ୍ତା କରଲେ ଆର୍ ଈଶ୍ୱର ଉହାକେ କ୍ଷମା ଦେଲେ। ଦାଉଦ ଉହାର କିଛୁକ ଜୀବନେ ସୌରକନ ଉହାର କଷ୍ଟର ସମୟ ମଧ୍ୟ ଈଶ୍ୱରର ବାଟ ଚଲି କିରାମାନ କରଲେ। ହେଲେ ଦାଉଦର ପାପର ଦଣ୍ଡର ଉହାର ବେଟାଟା ମରିଗଲା। ଦାଉଦର କିଛୁକ ଜୀବନ କାଳ ସମୟ ମଧ୍ୟ ପରିବାରରେ ଝଗଡ଼ା ନାଗା ରହିଲେ ଆର୍ ଦାଉଦର ଶକ୍ତି ସବୁ ନୁହ୍ଲା ହୋଇଗଲା। ହେଲେ ହଁ ଦାଉଦ ଈଶ୍ୱର ତରେ ଅବିଶ୍ୱାସ କରଲେ ନାହିଁ ତଥାପି ଈଶ୍ୱର ଉହାର କିରାଗାକେ ରକ୍ଷା କରବାର ତରେ ବିଶ୍ୱାସ କରିଥାଲେ ଆର୍ ସବୁ ସମୟ ଦାଉଦ ଆର୍ ବେଥସିବାର ଠେନୁ ଆରହ ଗୋଟାକ ବେଟା ଜନ୍ମ ଦେଲେ ଆର୍ ଉହାର ଉହା ଉହାକେ ସଲମାନ ନାମ ଦେଲିନ୍। ଦୁଇ ସାମୁଏଲ 5:7-11-12।